ମୋ ନାଁ ସାକମ୍ବରୀ ଜାନି, ଗ୍ରାମ ରାୟକୋଲ, ବ୍ଲକ ଖଜୁରୀପଡ଼ା, ଜିଲ୍ଲା କନ୍ଧମାଳ। ମୁଁ ଆଜି କହିବାକୁ ଯାଉଛି ଖିରି ରେସିପି ବିଷୟରେ। ଚାଉଳ ଖିରି ଆପଣ କିପରି ପ୍ରସ୍ତୁତ କରିବେ? ପ୍ରଥମେ ଅରୁଆ ଚାଉଳକୁ 2 ଘଣ୍ଟା ପୂର୍ବରୁ ବତୁରେ ନିଅନ୍ତୁ। ତାପରେ ତାକୁ ଛାଣିକି 5 ମିନିଟ ପର୍ଯ୍ୟନ୍ତ ତାକୁ ରଖିଦିଅନ୍ତୁ। ତାପରେ ତାପରେ ଡେକ୍ଚିରେ ପାଣି ଗରମ କରନ୍ତୁ। ତାପରେ ସେଥିରେ ତାପରେ ସେଠି ଚାଉଳକୁ ପକାନ୍ତୁ। ଚାଉଳଟା ସିଝିଗଲା ପରେ ସେଥିରେ ନଡ଼ିଆ ଗୁଡାକ ପକାନ୍ତୁ। ତାପରେ ମିଲ୍କମେଡ୍ କୁ ପକାନ୍ତୁ। ତାପରେ ସେ ଟିକେ ସିଝିଯିବା ପରେ ଟିକେ ଚିନି ପକାନ୍ତୁ, ଟିକେ ଲୁଣ ପକାନ୍ତୁ। ଟିକେ ସିଝିଯିବା ପରେ ପୁଣି ସେଟାକୁ କାଢି ଦିଅନ୍ତୁ। ତାପରେ ଘିଅ, ତେଜପତ୍ର, କିସମିସ, କାଜୁ ତାକୁ ଭଲ ଭାବରେ ଭାଜି ଦିଅନ୍ତୁ ଘିଅରେ। ତାପରେ ସେଥିରେ କ୍ଷୀରିରେ ପକେଇ ଦିଅନ୍ତୁ। ହେଇ ଛୁଙ୍କ ଦେଇ ସାରିବା ପରେ ହେଇଯିବ ଆପଣଙ୍କର କ୍ଷୀରି, ଚାଉଳ କ୍ଷୀରି।